ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁର୍ନୀତି ଏକ ବ୍ୟାଧି ଏବଂ ଏହାକୁ ମୂଳପୋଛ କରାଯିବା ଆବଶ୍ୟକ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ମହାରାଷ୍ଟ୍ରର ଧୁଲେରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ଭାରତ ଏକ ମହାନ ରାଷ୍ଟ୍ର ଏବଂ ଏହା ବିଶ୍ୱର ମହାଶକ୍ତି ମଧ୍ୟରେ ସ୍ଥାନ ପାଇବା ପାଇଁ ହକ୍ଦାର, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ 4 ମ୍ୟାଚ୍ ବିଶିଷ୍ଟ ଆନ୍ତର୍ଜାତିକ T20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦୁର୍ନୀତି ଏକ ବ୍ୟାଧି ଏବଂ ଏହାକୁ ମୂଳପୋଛ କରାଯିବା ଆବଶ୍ୟକ। ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ଦ୍ୱାରା ଆୟୋଜିତ ଦୁର୍ନୀତି ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଦୁର୍ନୀତି ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା, ଇ ମାର୍କେଟ୍ ପ୍ଲେସ୍ ଏବଂ ଆର୍ଥିକ ଅପରାଧ ଅଧିନିୟମ ଦୁର୍ନୀତି ନିବାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି କହିଛନ୍ତି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜନ କରାଯାଇଥାଏ। ସେ କହିଛନ୍ତି କୌଣସି ସମାଜର ମୂଳଦୁଆ ଭାବେ ପରିଗଣିତ ହେଉଥିବା ବିଶ୍ୱାସକୁ ଦୁର୍ନୀତି ଅବିଶ୍ୱାସରେ ପରିଣତ କରିଥାଏ। ଏହି ଅବସରରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୁକ୍ତ ପିକେ ଶ୍ରୀବାସ୍ତବ କହିଛନ୍ତି କେନ୍ଦ୍ର ସରକାର କୌଣସି ପ୍ରକାରେ ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ସେ କହିଛନ୍ତି ଦୁର୍ନୀତି ସମ୍ପର୍କିତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଲାଗି ବିଭିନ୍ନ ଉପାୟ ଗ୍ରହଣ କରାଯାଉଛି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ମହାରାଷ୍ଟ୍ରର ସମସ୍ତ 288 ବିଧାନସଭା ଆସନ ନିମନ୍ତେ ଚଳିତ ମାସ 20 ତାରିଖରେ ମତଗ୍ରହଣ ଅନୁଷ୍ଠିତ ହେବ। ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତାମାନେ ମତଦାତାମାନଙ୍କୁ ସେମାନଙ୍କ ଆଡ଼କୁ ଆକର୍ଷିତ କରିବା ଲାଗି ଜନସଭା ଏବଂ ରୋଡ୍ ଶୋ କରୁଛନ୍ତି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଧୁଲେଠାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଭାରତର ବିକାଶ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ତାଙ୍କ ସରକାର ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଏବଂ ସେମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଗତ 2.5 ବର୍ଷରେ ମହାରାଷ୍ଟ୍ର ଯେଉଁ ଗତିରେ ବିକାଶ କ୍ଷେତ୍ରରେ ଅଗ୍ରସର ହେଉଛି ତାହା ବଜାୟ ରଖାଯିବ। ସେ କହିଛନ୍ତି ତାଙ୍କ ସରକାର ଆସନ୍ତା 5 ବର୍ଷ ମଧ୍ୟରେ ମହାରାଷ୍ଟ୍ରର ବିକାଶକୁ ଶିଖରକୁ ନେବା ଲାଗି ଚେଷ୍ଟା କରୁଛି। ଶ୍ରୀ ମୋଦି କହିଛନ୍ତି କେବଳ ମହାୟୁତି ମେଣ୍ଟ ସରକାର ରାଜ୍ୟରେ ସୁଶାସନ ପ୍ରଦାନ କରିପାରିବ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନାସିକରେ ଆଉ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡରେ 2 ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଚଳିତ ମାସ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏହାବ୍ୟତୀତ ବିଭିନ୍ନ ରାଜ୍ୟରେ 48 ବିଧାନସଭା ଏବଂ କେରଳର ୱାୟନାଡ଼ ସଂସଦୀୟ ଆସନ ତଥା ମହାରାଷ୍ଟ୍ରର ନାନ୍ଦେଡ଼ ଲୋକସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପୂଜାରେ ଉଦୀୟମାନ ସୂର୍ଯ୍ୟକୁ ଅର୍ଘ୍ୟ ଅର୍ପଣ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 4-ଦିନିଆ ଛଟ୍ ପର୍ବରେ ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ଥିବା ସମ୍ପର୍କର ନିଦର୍ଶନ ଦେଶବାସୀଙ୍କ ମଧ୍ୟରେ ନୂଆ ଶକ୍ତି ଓ ଉତ୍ସାହ ଭରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାନୀଙ୍କୁ ତାଙ୍କ 97ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତରତ୍ନ ଲାଲକୃଷ୍ଣ ଆଡୱାନୀ ଦେଶର ସବୁଠାରୁ ପ୍ରଶଂସିତ ରାଜନେତାମାନଙ୍କ ମଧ୍ୟରୁ ଜଣେ। ସେ କହିଛନ୍ତି ଶ୍ରୀ ଆଡୱାନୀଙ୍କୁ ତାଙ୍କର ବିଜ୍ଞତା ଏବଂ ଅନ୍ତର୍ଦୃଷ୍ଟି ନିମନ୍ତେ ସବୁ ସମୟରେ ସମ୍ମାନ ଦିଆଯାଉଛି। ଶ୍ରୀ ଆଡୱାନୀଙ୍କ ମାର୍ଗଦର୍ଶନ ଯୋଗୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଭାରତ ଏବଂ ରୁଷ ଅନେକ ଦଶନ୍ଧି ଧରି ଉଭୟ ଉଭୟଙ୍କର ସହଯୋଗୀ ଓ ସହଭାଗୀ ରହିଛନ୍ତି। ଗତକାଲି ସୋଚିଠାରେ ଏକ କ୍ଲବରେ ଅନୁଷ୍ଠିତ ଆଲୋଚନାରେ ସାମିଲ ହୋଇ ଶ୍ରୀ ପୁତିନ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଏବଂ ଭାରତ ରୁଷ ମଧ୍ୟରେ ସମସ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ବର୍ଷକୁ 7.4% GDP ବୃଦ୍ଧି ସହ ଭାରତ ଆର୍ଥିକ କ୍ଷେତ୍ରରେ ନେତୃତ୍ୱ ନେଉଛି। ଏହାକୁ ପ୍ରଶଂସା କରି ଶ୍ରୀ ପୁତିନ କହିଛନ୍ତି ସ୍ୱାଧୀନତା ସମୟରେ ସୋଭିଏତ ସଂଘ ସମର୍ଥନରେ ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାବେ ସମ୍ବନ୍ଧ ଦୃଢ଼ ହୋଇଥିଲା। ଭାରତର ଜନସଂଖ୍ୟା, ଆର୍ଥିକ ପ୍ରଗତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି, ଭାରତ ବିଶ୍ୱର ମହାଶକ୍ତି ମଧ୍ୟରେ ସ୍ଥାନ ପାଇବା ପାଇଁ ହକ୍ଦାର। ଏହି ଆଲୋଚନା କାଳରେ ରୁଷ ରାଷ୍ଟ୍ରପତି ଭାରତ ଏବଂ ରୁଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତ ଏବଂ ଆସିଆନ ଦେଶଗୁଡ଼ିକ ମଧ୍ୟରେ ସହଯୋଗର ରଣନୈତିକ ମହତ୍ତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି, ଉଭୟ କ୍ଷେତ୍ରର ଜନସଂଖ୍ୟା ଏବଂ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱର ଅର୍ଥବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଜି ସିଙ୍ଗାପୁରଠାରେ ଆସିଆନ ଭାରତ ନେଟୱାର୍କ ଅଫ୍ ଥିଙ୍କ୍ ଟ୍ୟାଙ୍କ୍ର ଅଷ୍ଟମ ସମ୍ମିଳନୀରେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ଭାରତ ଏବଂ ଆସିଆନ ଦେଶ ସମୂହ ମଧ୍ୟରେ ସହଯୋଗ ଆଗାମୀ ଦିନରେ ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଡକ୍ଟର ଜୟଶଙ୍କର ଭାରତ ଏବଂ ଆସିଆନ ଦେଶ ସମୂହ ମଧ୍ୟରେ ଉପୁଜୁଥିବା ରାଜନୈତିକ ଜଟିଳତାକୁ ସ୍ୱୀକାର କରିବା ସହ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ତ୍ରିପକ୍ଷୀୟ ରାଜପଥ ପ୍ରକଳ୍ପ, ଭାରତ ପଶ୍ଚିମ ଏସିଆ ୟୁରୋପ କରିଡର ଏବଂ ଅନ୍ୟ କେତେକ ପ୍ରକଳ୍ପ ସମ୍ବନ୍ଧ ବୃଦ୍ଧି ଦିଗରେ ଓ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆସିଆନ ସଂଗଠନରେ ଇଣ୍ଡୋନେସିଆ, ସିଙ୍ଗାପୁର, ଫିଲିପାଇନ୍ସ, ମାଲେସିଆ, ବ୍ରୁନେଇ, ଥାଇଲାଣ୍ଡ, କାମ୍ବୋଡ଼ିଆ, ଲାଓସ, ମିଆଁମାର ଏବଂ ଭିଏତନାମ ସାମିଲ ଅଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଛଟ୍ ପୂଜା ପରେ ଯାତ୍ରୀମାନେ ଯେଭଳି ସୁରୁଖୁରୁରେ ପ୍ରତ୍ୟାବର୍ତ୍ତନ କରିପାରିବେ ସେଥିଲାଗି 500ରୁ ଅଧିକ ସ୍ୱତନ୍ତ୍ର ରେଳଗାଡ଼ି ଚଳାଚଳ ପାଇଁ ବ୍ୟବସ୍ଥା କରିଛି। ରେଳବାଇ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିଠାରୁ ଯାତ୍ରୀମାନେ ଫେରୁଥିବାରୁ ସମସ୍ତିପୁର, ଦାନାପୁର ଏବଂ ଅନ୍ୟ ରେଳମଣ୍ଡଳରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି 164 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିବା ସୂଚନା ମିଳିଛି। ଆସନ୍ତାକାଲି 160, 10 ତାରିଖରେ 161 ଏବଂ 11 ତାରିଖରେ 155 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପାର୍ବଣ ଋତୁରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଗତ ଅକ୍ଟୋବର 1 ତାରିଖରୁ ନଭେମ୍ବର ମାସ 30 ତାରିଖ ମଧ୍ୟରେ ମୋଟ 7724 ସ୍ୱତନ୍ତ୍ର ରେଳଗାଡ଼ିର ବ୍ୟବସ୍ଥା କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା 4 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି କିଙ୍ଗ୍ସ ମିଟ୍ଠାରେ ଖେଳାଯିବ। ଭାରତୀୟ ସମୟ ରାତି 8:30 ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ 4 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ରବିବାର ଦିନ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ସେହିପରି ସେଞ୍ଚୁରିଆନ୍ରେ ତୃତୀୟ ଏବଂ ଜୋହାନ୍ସବର୍ଗରେ ଚତୁର୍ଥ ମ୍ୟାଚ୍ ଖେଳାଯିବ। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷଥର ପାଇଁ ଚଳିତ ବର୍ଷ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ମୁକାବିଲା ହୋଇଥିଲା। ଭାରତ ସେଥିରେ ଦକ୍ଷିଣ ଆଫ୍ରିକାକୁ 7 ପରାସ୍ତ କରିଥିଲା। ପଶ୍ଚିମାଞ୍ଚଳ ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ବିଜ୍ଞାପନକୁ ବୈଦେଶିକ ମନ୍ତ୍ରଣାଳୟ ଖଣ୍ଡନ କରିଛି। ସେହି ବିଜ୍ଞାପନରେ ଏହା କୁହାଯାଇଛି ଯେ ଭାରତ ସରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ବୃଦ୍ଧି କରିବା ଲାଗି ବାଣିଜ୍ୟିକ ଦୂତାବାସଗୁଡ଼ିକୁ ବ୍ୟବହାର କରୁଛନ୍ତି। ତେବେ ଏଭଳି ବିଜ୍ଞାପନ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଭାରତର ଉଦୀୟମାନ ଚେସ୍ ଖେଳାଳି ଅର୍ଜୁନ ଏରିଗେସି ଗତକାଲି ଅନୁଷ୍ଠିତ ଚେନ୍ନାଇ ଗ୍ରାଣ୍ଡ ମାଷ୍ଟର୍ସରେ ଏଲ୍ଏସ୍କି ସରାନାଙ୍କୁ ପରାସ୍ତ କରି ଫିଡେ ବିଶ୍ୱ ଚେସ୍ ର୍ୟାଙ୍କିଙ୍ଗ୍ରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। 21 ଅର୍ଜୁନ ଏରିଗେସି ଚେସ୍ ଖେଳରେ ଦ୍ରୁତ ଭାବରେ ଆଗକୁ ବଢ଼ୁଛନ୍ତି। ଗତକାଲିର ବିଜୟ ପରେ ଏରିଗେସିଙ୍କୁ ମାଷ୍ଟର୍ସ ବର୍ଗରେ ମଧ୍ୟ ମାନ୍ୟତା ମିଳିଛି। ସେ ତୃତୀୟ ରାଉଣ୍ଡରେ ଇରାନ୍ର ଗ୍ରାଣ୍ଡ ମାଷ୍ଟର୍ସ ଅମିନ୍ ତବତାବାଇଙ୍କ ସହ ତାଲିକାର ଶୀର୍ଷରେ ରହିଛନ୍ତି। ବ୍ୟାଡ୍ମିଣ୍ଟନ୍ରେ ଭାରତର କିରଣ ଜର୍ଜ ଆଜି ଇକ୍ସାନ୍ ସହରରେ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲ୍ରେ ଜାପାନ୍ର ତାକୁମା ଓବାଇସିଙ୍କ ସହ ମୁକାବିଲା କରିବେ। ଗତକାଲି ପ୍ରି କ୍ୱାର୍ଟର ଫାଇନାଲ୍ରେ କିରଣ ଜର୍ଜ ତାଇୱାନ୍ର ଚି ୟୁ ଜେନ୍ଙ୍କୁ 21-17, 19-21 ଏବଂ 21-17 ସେଟ୍ରେ ପରାସ୍ତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା କିରଣ ଭାରତର ଏକମାତ୍ର ଖେଳାଳି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁର୍ନୀତି ଏକ ବ୍ୟାଧି ଏବଂ ଏହାକୁ ମୂଳପୋଛ କରାଯିବା ଆବଶ୍ୟକ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ମହାରାଷ୍ଟ୍ରର ଧୁଲେରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ଭାରତ ଏକ ମହାନ ରାଷ୍ଟ୍ର ଏବଂ ଏହା ବିଶ୍ୱର ମହାଶକ୍ତି ମଧ୍ୟରେ ସ୍ଥାନ ପାଇବା ପାଇଁ ହକ୍ଦାର କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ। ଏବଂ 4 ମ୍ୟାଚ୍ ବିଶିଷ୍ଟ ଆନ୍ତର୍ଜାତିକ T20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଅନୁଷ୍ଠିତ ହେବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।